ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁସାରେ ପୁରୀ ଶ୍ରୀମନ୍ଦିରର ଖୋଲିଲା ଚାରିଦ୍ୱାର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଲେ ଧର୍ମେନ୍ଦ୍ର ପ୍ରଧାନ। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାର୍ଥୀ 1563 ଜଣ ପରୀକ୍ଷାର୍ଥୀଙ୍କର ଗ୍ରେସ୍ ମାର୍କ ବାତିଲ। ଓଡ଼ିଶା ଡାକ ବିଭାଗ ନିଯୁକ୍ତି ଥି ସାର୍ଟିଫିକେଟ୍ ଜାଲିଆତି ଅଭିଯୋଗ ନେଇକରି ସିବିଆଇର ଚଢ଼ଉ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3-4 ଦିନ ଭିତରେ ପହଞ୍ଚିବା ରାଜ୍ୟର ଆଉ କେତେ ଇଲାକାକେ, କହିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୂରା ଖବର। ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁସାରେ ଆଜି ପୁରୀ ଶ୍ରୀମନ୍ଦିରର 4 ଦ୍ୱାର ଖୋଲାଯାଇଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ମନ୍ତ୍ରୀ ପରିଷଦର ସବୁ ସଦସ୍ୟଙ୍କର ଉପସ୍ଥିତି ଥି ଶ୍ରୀମନ୍ଦିରର 4 ଦ୍ୱାର ଖୋଲାଯାଇଥିଲା। ମୁଖ୍ୟମନ୍ତ୍ରୀ ଆଉ ଅଲଗା ମନ୍ତ୍ରୀମାନେ ମଙ୍ଗଳଆଳତି ଦର୍ଶନ କରିକିରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲି ଦେଖିଥିଲେ। ଭକ୍ତ ଆର୍ ଶ୍ରଦ୍ଧାଳୁମାନେ ଯେନ୍ତା ଶୃଙ୍ଖଳିତ ଭାବେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ସେ ବାବଦେ ସରକାର ସବୁ ବ୍ୟବସ୍ଥା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଇନ ଜଣେଇ ଦିଆଯାଇପାରେ ଯେ କୋଭିଡ୍ ଉତ୍ତରୁ ଶ୍ରୀମନ୍ଦିରର 4 ଦ୍ୱାର ଭିତରୁ 3 ଦ୍ୱାରକେ ବନ୍ଦ ରଖାଯାଇଥିଲା। ଖାଲି ସିଂହଦ୍ୱାର ବାଟେ ଭକ୍ତମାନେ ମନ୍ଦିର ଭିତରକେ ପଶିପାରୁଥିଲେ। ଶ୍ରୀମନ୍ଦିରର 4 ଦ୍ୱାର ଖୋଲିବାର ଉତ୍ତରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଟ୍ୱିଟ୍ ଜରିଆଥି କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦନୁ ଅଗଣିତ ଭକ୍ତଙ୍କର ଭାବାବେଗକେ ସମ୍ମାନ ଜନେଇକରି 4 ଦ୍ୱାର ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମସ୍ଥାନ ସୁଆଣ୍ଡ ଯାଇକରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ତାଙ୍କର ସାଙ୍ଗେ ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ସାଂସଦମାନେ ଭିଲ୍ ଯାଇକରି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୁଆଣ୍ଡ ଗାଁର ଲୋକର ସାଙ୍ଗେ ଭିନ୍ ଭିନ୍ ବିଷେଥି ଆଲୋଚନା କରବାର ସହିତ ରାଜ୍ୟ ସରକାର ଆଇବା 100 ଦିନ ଭିତରେ ସମୃଦ୍ଧ କୃଷକ ନୀତି ଆଣବେ ବୋଲି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଆଜି ଦାୟିତ୍ୱ ନେଇଛନ୍। ଶ୍ରୀ ପ୍ରଧାନ ଦାୟିତ୍ୱ ନେବାର ଉତ୍ତରୁ ଗଣମାଧ୍ୟମକେ କହିଛନ୍ତି ଯେ ଓଡ଼ିଶା ସହିତ ଦେଶେ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ୱୟନକେ ତୁର୍ତ୍ତି କରାଯିବା, ଖାସକରି ଓଡ଼ିଶାନ ନୂଆକରି ହୋଇଥିବା ବିଜେପି ସରକାର ସହଯୋଗଥି ପିଏମ୍ ଶ୍ରୀ ସ୍କୁଲ ଆର୍ ପିଏମ୍ ଉଷାକେ କାର୍ଯ୍ୟକାରୀ କରାଯିବାର ସହିତ ଶିକ୍ଷାର ଭିତ୍ତିଭୂମିକେ ବରକସ କରାଯିବା। ସେନ୍ତା ପିଏମ୍ ଶ୍ରୀ ଯୋଜନାଥି ଓଡ଼ିଶାର 800 ସରକାରୀ ସ୍କୁଲକେ ପିଏମ୍ ଶ୍ରୀ ସ୍କୁଲଥି ବିକଶିତ କରାଯିବାର ସହିତ 1600 କୋଟିନୁ ଅତକା ଟଙ୍କା ଦିଆଯିବା। ଇତାର ଛଡ଼ା ବାଲବାଟିକାନ ମୂଲ କରିକିରି ଗବେଷଣା କ୍ଷେତ୍ରଥି ସବୁ କାମକେ ତୁର୍ତ୍ତି କରାଯିବା। ବୈଷୟିକ ମେଡିକାଲ ଆଉ ସ୍କିଲ ଶିକ୍ଷା ଉପରେ ଜୋର ଦିଆଯିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାର୍ଥୀ 1563 ଜଣ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କ ବାତିଲ କରାଯାଇଛି। ଆଜି କେନ୍ଦ୍ର ସରକାର ଏ ବାବଦେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍। ଜଷ୍ଟିସ୍ ବିକ୍ରମନାଥ ଆଉ ଜଷ୍ଟିସ୍ ସଞ୍ଜୀବ ମେହେଟ୍ଟାଙ୍କୁ ନେଇକରି ଗଠିତ ହୋଇଥିବା ଅବକାଶକାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫରୁ କୁହାଯାଇଛି ଯେ ଯେନ୍ ପରୀକ୍ଷାର୍ଥୀମାନଙ୍କୁ ଗ୍ରେସ୍ ମାର୍କ ଦିଆଯାଇଛି ସେମାନେ ଆଇବା 23 ଦିନ ଫେରଘାଏ ପ୍ରବେଶିକା ପରୀକ୍ଷା ଦେଇପାରିବେ। ଆଇବା 30 ତକ୍ ଏ ପରୀକ୍ଷା ଫଲ ବାହାରିବା। ଯଦି ସେହି ଛାତ୍ରଛାତ୍ରୀଙ୍କ ଭିତରୁ କେହି ଏ ପରୀକ୍ଷା ନାଇଁ ଦିଅନ୍ ହେଲେ ସେ ଜାଗାନ ଗ୍ରେସ୍ ମାର୍କ ବିନା ମାର୍କସିଟ୍ ଦିଆଯିବା। ହେଲେ ସୁପ୍ରିମକୋର୍ଟ ଫେରଘାଏ ନିଟ୍ କାଉନ୍ସେଲିଂ ଉପରେ ରୋକ୍ ଲଗାବାରକେ ମନା କରିଦେଇଛନ୍। ଏ ମାମଲାଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାର୍ଥୀ କେନ୍ସି ଅନିୟମିତତା ନାହିଁ ହେଇ। ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ଶାସନ ସଚିବ ଭାବେ ଗଲା 10 ଫେରଘାଏ ନିଯୁକ୍ତି ଦିଆଯାଇଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ତାଙ୍କର ଏହି ନିଯୁକ୍ତିକେ ଅନୁମୋଦନ କରିଛନ୍। ତାଙ୍କର କାର୍ଯ୍ୟକାଳ ଭିତରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ରାଜ୍ୟ ସଚିବାଳୟ ଆଉ ଲୋକସେବା ଭବନକେ ସାମ୍ବାଦିକମାନଙ୍କର ଯିବାରକେ ଅନୁମତି ଦିଆଯାଇଛି। 2020 କୋଭିଡ୍ ଲାଗି ଲୋକସେବା ଭବନକେ ସାମ୍ବାଦିକମାନଙ୍କର ଯିବାର ଉପରେ କଟକଣା ଲଗାଯାଇଥିଲା। ରାଇଜେ ଗଲାକାଲି ନୂଆ ସରକାର ଗଠନ ହେବାର ଉତ୍ତରୁ ଏ ପ୍ରତିବନ୍ଧକ ହଟେଇ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ଡାକ ବିଭାଗ ନିଯୁକ୍ତି ଥି ସାର୍ଟିଫିକେଟ୍ ଜାଲିଆତି ଅଭିଯୋଗ ଥି ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ତରଫରୁ 67 ଜାଗାଥି ଚଢ଼ଉ ମୁଲ କରାଯାଇଛି। ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଲ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଆର୍ ଭଦ୍ରକ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଏହି ଚଢ଼ଉ କରାଯାଇଛି। ଗଲା ବଛର ଓଡ଼ିଶା ଡାକ ମଙ୍ଗଲନ ଗ୍ରାମୀଣ ଡାକ ସେବକ ପରୀକ୍ଷାର୍ଥୀ 1382 ପଦବୀ ଲାଗି ପରୀକ୍ଷା ହୋଇଥିଲା। ଏଥିଲାଗି ସବୁଠାନୁ କମ୍ ଶିକ୍ଷାଗତ ଯୋଗ୍ୟତା 10 କ୍ଲାସ ପାସ୍ ରଖାଯାଇଥିଲା। ସାର୍ଟିଫିକେଟ୍ ଯାଞ୍ଚ ସମୟରେ 63 ଜଣ ପରୀକ୍ଷାର୍ଥୀ ନକଲି 10 କ୍ଲାସ୍ ପ୍ରମାଣପତ୍ର ଦାଖଲ କରିଥିବାର ଜଣାପଡ଼ବାର ଉତ୍ତରୁ ସିବିଆଇନ ମାମଲା ରୁଜୁ କରାଯାଇଥିଲା। ସମ୍ବଲପୁର କ୍ଷେତ୍ରୀୟ ଡାକ ଅଦାଲତ ଆଇବା 27 ତାରିଖ ଗୁରୁବାର ଦିନ ସମ୍ବଲପୁରର ପୋଷ୍ଟମାଷ୍ଟର ଜେନେରାଲଙ୍କର କାର୍ଯ୍ୟାଳୟ ନ ହେବା ଲୁକେ ସେମାନଙ୍କର ଅଭିଯୋଗମାନଙ୍କେ ପହେଲା ଡିଭିଜନ ସ୍ତରୀୟ ଡାକ ଅଦାଲତ ନ ଉପସ୍ଥାପିତ କରିବେ। ଯଦି ସେଠାରେ ସନ୍ତୋଷଜନକ ସମାଧାନ ନାଇଁ ପାଇପାରିଲେ କ୍ଷେତ୍ରୀୟ ଡାକ ଅଦାଲତ ନ ସେମାନଙ୍କର ଅଭିଯୋଗ ଉପସ୍ଥାପନ କରିପାରିବେ। ଏଥିଲାଗି ଡାକଘର କାରବାର ବାବଦ ଅଭିଯୋଗକେ ତିନ କିତା କରିକି ଅଭିଯୋଗକାରୀଙ୍କ ନାଁ ପୁରା ଡାକ ଠିକନା ସହିତ ସେ ଡିଭିଜନର ଡାକଘର ସୁପରିଟେଣ୍ଡେଣ୍ଟ ନାଁ ହେଲେ ସହାୟକ ଡାକ ନିର୍ଦ୍ଦେଶକ ପୋଷ୍ଟମାଷ୍ଟର ଜେନେରାଲଙ୍କ ଠିକନାଥି ଆଇବା 22 ତାରିଖ ତକ ପଠାବାରକେ ହେବା। 22 ତାରିଖ ଉତ୍ତରୁ ମିଳିଥିବାର ଅଭିଯୋଗମାନଙ୍କେ ବିଚାରକେ ନାଇଁ ନିଆଯାଏ। ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ତୁର୍ତ୍ତି ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ସହିତ ମେଡିକାଲଥି ଭର୍ତ୍ତି କରବାର ଆର୍ ଆହତମାନଙ୍କର ଜୀବନ ରକ୍ଷା କରବା ଲାଗି ରାଜ୍ୟର 420 ଜଣ ଏନ୍ସିସି କ୍ୟାଡେଟ୍ଙ୍କୁ ଜୁନିୟର ରକ୍ଷକ ଶିବିର ଅଧୀନତି ତାଲିମ ଦିଆଯାଇଛି। କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫ ଭିନ୍ ଭିନ୍ କଲେଜର ଏନ୍ସିସି ଛାତ୍ରଛାତ୍ରୀମାନଙ୍କର ଜଗତପୁରର ଲକ୍ଷ୍ମୀନାରାୟଣ ସାହୁ କଲେଜର ଗୋଟିଏ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ବୈଷୟିକ ତ୍ରୁଟି ଲାଗି ସମନ୍ୱିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ବାତିଲ କରାଯାଇଛି। ଗଲାକାଲି କେତେଟା କେନ୍ଦ୍ରନ ପରୀକ୍ଷା ମୂଲ ହୋଇଥିବାର ବେଳେ ଆର୍ କେତେଟା କେନ୍ଦ୍ରନ ବୈଷୟିକ ତ୍ରୁଟି ଲାଗି ପରୀକ୍ଷା ଆରମ୍ଭ ନାଇଁ ହୋଇପାରିଥାଇ ଏ ପରୀକ୍ଷା କରୁଥିବାର ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସବୁ କେନ୍ଦ୍ରର ପରୀକ୍ଷାକେ ବାତିଲ କରାଯାଇଥିବାର ସୂଚନା ଦେଇଛି। କେନ୍ଦ୍ରୀୟ ଆଉ ରାଜ୍ୟ ବିଶ୍ୱବିଦ୍ୟାଳୟ ଆଇଆଇଟି ଏନ୍ଆଇଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆର୍ ସରକାରୀ ମହାବିଦ୍ୟାଳୟନ ଚାରିବର୍ଷିଆ ସମନ୍ୱିତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଥି ନାଁ ଲେଖାବା ଲାଗି ପରୀକ୍ଷା ହେଉଥିଲା। ଏଥିଲାଗି 40,233 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରକେ ପଞ୍ଜୀକରଣ କରିଥିବାର ବେଳେ ଦେଶର 160 ସହରର 292 ପରୀକ୍ଷା କେନ୍ଦ୍ରଟି ପରୀକ୍ଷା ହେବାର ଥିଲା। ଏ ପରୀକ୍ଷା ବାତିଲ ହେବାର ଉତ୍ତରୁ ପରୀକ୍ଷା ତାରିଖ ଏନ୍ସିଇଟି ୱେବ୍ସାଇଟ୍ ଥି ବାହାରବା ବୋଲି ଏନ୍ଟିଏ ତରଫ କୁହାଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ବୀର ନରସିଂହପୁରନ ଥିବା ରାମକୃଷ୍ଣ ବାଳାଶ୍ରମଠାରେ ଗୋଟିଏ ଆଇନ ସଚେତନତା ସଭା ହୋଇଛି। ଏଥି ଛୁଆମାନଙ୍କର ସୁରକ୍ଷା ଲାଗି ଶିଶୁ ଶ୍ରମ ନିଷେଧ ନିୟମାବଳୀ ମାହାଲିଆ ଆଉ ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାର ବାଗିର ଭିନ୍ ଭିନ୍ ଆଇନ ବାବଦ ସଚେତନତା କରାଯାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶାଶ୍ୱତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବାର ଏହି କାର୍ଯ୍ୟକ୍ରମଟି ଛୁଆମାନଙ୍କର ସୁରକ୍ଷା ଆଉ ସେମାନଙ୍କର ଉନ୍ନତି ଲାଗିଥିବାର ସରକାରଙ୍କର ଭିନ୍ ଭିନ୍ ଆଇନ ବାବଦେ ସଚେତନ କରାଯାଇଥିଲା। ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାଟି ଓଡ଼ିଶା ଦଳକେ 9 ପଦକ ମିଳିଛି। ସେଥିର୍ ଭିତରେ 3 ସ୍ୱର୍ଣ୍ଣ 4 ରୌପ୍ୟ ଆଉ 2 କାଂସ୍ୟ ପଦକ ରହିଛି। ରାଜସ୍ଥାନର ଗଙ୍ଗନଗରନ ହୋଇଥିବାର ଏହି ପ୍ରତିଯୋଗିତାଟି 84 କେଜିନ ଅତ୍କା ବର୍ଗଥି ଆକାଂକ୍ଷା ପରିଡ଼ା ସ୍ୱର୍ଣ୍ଣ ପଦକ ଜିତିଥିବାର ବେଳେ ପୁରୁଷ 120 କେଜିନ ଅତ୍କା ବର୍ଗଥି ରୋହିତ ପାତ୍ର ଆର୍ 66 କେଜି ଅତ୍କା ବର୍ଗଥି ସୋମେନ ସେନାପତି ସ୍ୱର୍ଣ୍ଣ ପଦକ ଜିତିଛନ୍। ପ୍ରତିଯୋଗିତାଟି ଓଡ଼ିଶାର ଶ୍ରାବଣୀ ଜେନା ଅନନ୍ୟା ଅନିନ୍ଦିତା ଗିରି ନିଶିକାନ୍ତ ମଣ୍ଡଲ ଆଉ ପ୍ରିୟବ୍ରତ ବିଷୋୟୀ ରୌପ୍ୟ ପଦକ ଜିତିଛନ୍। ସେନ୍ତା ଆଶିଷ ସାହୁ ଆଉ ଅମ୍ଲାନ ମହାନ୍ତି କାଂସ୍ୟ ପଦକ ପାଇଛନ୍। ଏଥି ଓଡ଼ିଶାର ମୋଟ 24 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡ଼ିଶା କ୍ରିକେଟ ଆସୋସିଏସନ ତରଫ ହୋଇଥିବାର କଲାହାଣ୍ଡି କପ୍ ସୁପର ଲିଗ୍ ପର୍ଯ୍ୟାୟ ଓଡ଼ିଶା ସି ଦଲ ପୂର୍ବତଟ ରେଲବାଇକେ 15 ରନ୍ଥି ହରେଇଛି। ସେନ୍ତା ଅଲଗା ଆଉ ଗୋଟିଏ ମେସ୍ତି କଟକ ଏ ଦଲ ଅବଶିଷ୍ଟ ଓଡ଼ିଶା ଏ ଦଲକେ ହରେଇଛି। ଆଉ ଗୋଟିଏ ମେସ୍ତି ଭୁବନେଶ୍ୱର ଏ ଅବଶିଷ୍ଟ ଓଡ଼ିଶା ଡି ଦଲକେ 106 ରନ୍ଥି ହରେଇଥିବାର ବେଳେ ଅବଶିଷ୍ଟ ଓଡ଼ିଶା ବି ଦଲ ବାଲେଶ୍ୱରକେ 103 ରନ୍ଥି ହରେଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3-4 ଦିନ ଭିତରେ ରାଜ୍ୟର କିଛି ଇଲାକାକେ ପହଞ୍ଚବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ସୂଚନା ଅନୁସାରେ ମୌସୁମୀ ପହଞ୍ଚବାର ତକ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବା। ଆଇବା 24 ଘଣ୍ଟା ଭିତରେ ବଲାଙ୍ଗୀର ନୂଆପଡ଼ା ବରଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ଆଉ ମୟୂରଭଞ୍ଜ ଜିଲ୍ଲାର ଗ୍ରୀଷ୍ମ ପ୍ରବାହ ସହିତ ସମୁଦ୍ର ଖଣି ଜିଲ୍ଲାମାନଙ୍କେ ଗୁଲଗୁଲି ହେବା। ସିଆଡ଼େ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେଟା ଜାଗାନ କାଲବୈଶାଖୀ ପ୍ରଭାବତି ବର୍ଷା ଆଉ ଘଣ୍ଟାକ 30-40 କିଲୋମିଟର ବେଗଥି ପବନ ବୋହିବାର ସମ୍ଭାବନା ରହିଥିବାର ପାଣିପାଗ ବିଭାଗ କହିଛି। ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି ଅନୁସାରେ ପୁରୀ ଶ୍ରୀମନ୍ଦିରର ଖୋଲିଲା ଚାରିଦ୍ୱାର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଲେ ଧର୍ମେନ୍ଦ୍ର ପ୍ରଧାନ। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାର୍ଥୀ 1,563 ଜଣ ପରୀକ୍ଷାର୍ଥୀଙ୍କର ଗ୍ରେସ୍ ମାର୍କ ବାତିଲ। ଓଡ଼ିଶା ଡାକ ବିଭାଗ ନିଯୁକ୍ତି ସାର୍ଟିଫିକେଟ୍ ଜାଲିଆତି ଅଭିଯୋଗ ନେଇକରି ସିବିଆଇର ଚଢ଼ଉ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 3-4 ଦିନ ଭିତରେ ପହଞ୍ଚବା ରାଜ୍ୟର ଆଉ କେତେ ଇଲାକାକେ କହିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।